ହ୍ୟାଲୋ, ମୋ ନାଁ ଚନ୍ଦ୍ର ବେହେରା, ଶୁକବିହାରୀ ସହସ୍ତରୀ ୱାର୍ଡରୁ କହୁଛି, ଛଅଷଠି ୱାର୍ଡରୁ କହୁଛି। ଘର ପାଖରେ ଆମର ଡ୍ରେନ ଅଛି, ପିଲାମାନେ ଯିବା ଆସିବା କରୁଛନ୍ତି, ଭୟ ଲାଗୁଛି। ଖୋଲା ଡ୍ରେନ, ଆମର ବହୁତ ଅସୁବିଧା ହଉଛି ଡ୍ରେନ ସକାଶେ, ଆଉ ପାଣି ବି ତ ଆସୁନି ଜମାର ଆମ କଳରେ। ଡ୍ରେନରେ ସ୍ଲାବ ପକେଇଦେଲେ ଭଲ ହେଇଥାନ୍ତା ଆଉ। ମଶା କଥା କହିବାକୁ ନାହିଁ ଯେ ମଶା ଜମା ଶୋଇପାରୁନି ଆମର ଘର।